ପେଣ୍ଡାରେ ଯଦି ସବୁ ଆମ୍ବ ରହିବ ସିଏ ଗଛ ଆଉ ରହିବ କି ଡାଳ ଭାଙ୍ଗିଦେବ, ସିଏ ପାଚିଲା ଝଡ଼ିବ, ସିଏ ଫୁଲରେ ଝଡ଼ିବ, ସିଏ କଷିରେ ଝଡ଼ିବ, କେତେଟା କେତେ ଆଠ ନଅ ପ୍ରକାର ଆମ୍ବ ରହିବ ଝଡ଼ି ଝଡ଼ିକି ପାଚିଲା ଯାଇ ଯେତିକି ରହିବ ସେତିକି ଆମ୍ବ ହେଉଛି, ତଥାପି କାଉ କୁହନ୍ତୁ ଆସି ପହଞ୍ଚିବ ଆଉ ତାକୁ ଠୁକେଇ ଦେବ ଆଉ ତୁମେ ମୂଷା ଖାଇଦେବ। ଆଜ୍ଞା, ମନୁଷ୍ୟ ଜନ୍ମ ସେଇଆ, ମନୁଷ୍ୟ ଭାବ ସେଇଆ, ମନୁଷ୍ୟ ସେ ଭାବରେ ବୁଲି ବୁଲୁଥାଏ। ମହାପୁରୁଷର ଚୁତ ବୋଲି ତାକୁ କୁହାଯାଏ, ଆମ୍ବକୁ ଚୁତ ବଉଳରେ ଯେତେ ଫଳ ଫଳେଇ ଲକ୍ଷ୍ମୀ ବଉଳ ଦୁଇଟା ପକେଇ କାଲି ପିଠା ଟିକେ କରିଥିବ, ପାଣି ଛଣା ତେଲେ ଘିଅ ଲାଗିବନି, ସେ ଗଛ ମୂଳେ ଦିଆ ହେବ ବୋଲେ ଆମର ତାଙ୍କର ଜଗନ୍ନାଥକୁ ଦେବେ, ଜଗନ୍ନାଥ କରିବେ ଥାଳି ଧୁଆ ହେବ। ସତରେ ହେଇଛି କି ଇଏ ମନଞ୍ଜ ନାହିଁ, ସତରେ ହେଇଛି ସେଇ ବଉଳଟା ପାଇବା ପାଇଁ ବଡ଼ଦାଣ୍ଡରେ ଲୋକ ହକ ବାଟରେ ଯାଏନି, ଅନ୍ୟ ଲୋକର ଜନ୍ମଦିନ ହେବ ଆମେ ଯାଇ ପହଞ୍ଚିବା ନୂଆ ବର୍ଷ ବୋଲି ଯୀଶୁଙ୍କର ଇଏ ଖ୍ରୀଷ୍ଟଧର୍ମୀ ମାନେ କାଲି ଚୋରା ବସନ୍ତ ଦୁଇ ଘଣ୍ଟା ଖଣ୍ଡେ ବୋଇଥିଲା, ଆଜି ଗୁଡ଼ାଏ ପତ୍ର ଧାଡ଼ି ଦେଉଛି ପଳେଇବ ଅଛି ଆଉ ହଁ ଆଉ ସେମିତି ଆମେମାନେ କେଉଁଠି କିଏ ଆସିଛେ ଯେତେ ଘଣ୍ଟା ଏଠି ରହିଲେ ବହୁତ ରହିଲେଣି, ଆପଣ ଘର ଦ୍ୱାର କରିବା ଉଚିତ ଯିବା ପିଲା ଛୁଆ ଆସନ୍ତି, ମୁଁ ହେଲି ଜଞ୍ଜାଳ ଆମେ ଯଦି ନ ଦେଖିବୁ ଆମ ଜଞ୍ଜାଳ ରହିବନି ଯେ, ଇଏ ଜଞ୍ଜାଳରେ ସବୁ ତୁହ ମୁହ ଜଞ୍ଜାଳକୁ ଛାଡ଼ିଲେ ଲୋକ ବଞ୍ଚିପାରିବନି, ଆବଶ୍ୟକ ଯେତିକି ଦରକାର। ହଁ କ'ଣ ହେଲା ଆରେ ଚାହା ନାହିଁ ସେ ଭୋଗ କ'ଣ ହେଲା ଆଉ ମୁଁ ପାରେ ବୁହା ପ୍ରସାଦ ଗୁଣ୍ଡ କରି ଆଣ ବୋଲି କଣିକା ଦେଲେ ସେମାନେ ଯିବେ, ଏଇଟା କ'ଣ ହେବ ଆଉ ଆରେ ନାଲି ଚା ହଉ କ୍ଷୀର ଚା ହଉ ଯାହା ଅଛି ଦିଅ ଆଶ୍ରମରେ ଯାହା ଅଛି ଦିଅ, ହେଇ ଶୁଣ ନହେଲେ ତା ଦୋକାନରୁ ଗୁଡ଼ାଏ ଯୋଡ଼ାଏ ଅମୁଲ ବି ନେଇ ଶୁଣ ଆରେ କାହା ଗୋଟେ ପଠଉନ ଆରେ ନାଲି ଚା ଦଉନ ସୁନ୍ଦର ରୂପ ଅତି ମନୋହର ରୂପ ସକାଳ ଘଟେ ଖେଳିବ କାଳିଆ ସୁନ୍ଦର।
ত্রিপুরে দিনে যাতে খেলাবো সারি আর কাদু আগে খেয়েছিব নব তারি গোল মুন্ডারে গোটে করিবি মুখে মোর গোটে হই বেউ মোর নাম কহি তাঙ্কু উঠাইবু তুই ভক্ত মজিব জীবন ভক্ত মোর ভক্ত জীবন প্রভু মনুষ্য জন্ম সারিব কহিলে মু দেব দেব পূজা এবার করিবি তোতে তোর গর্ভ ঘটে মোর অঙ্গ লুটাইবি খোঁজি খোঁজি সাধু সন্ত মতাইব মতে হীন কর দিন দাস রক্ষি দেবি তোতে দাস